आकाशवाणी ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପଶ୍ଚିମବଙ୍ଗର ସିଙ୍ଗୁରଠାରେ 830 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଯୁବବର୍ଗ, କୃଷକ ଏବଂ ମହିଳାଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ସରକାର। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ହାଟ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆସନ୍ତାକାଲି ହେବ ମନୋନୟନପତ୍ର ଦାଖଲ। ଆମେରିକାର ଶୁଳ୍କ ବୃଦ୍ଧି ଘୋଷଣା ପରେ ବ୍ରସେଲ୍ସଠାରେ ୟୁରୋପୀୟ ସଂଘର ଜରୁରୀକାଳୀନ ବୈଠକ ଆହ୍ୱାନ ଏବଂ ଭାରତ ନ୍ୟୁଜିଲାଣ୍ଡ ଅନ୍ତିମ ଏକଦିବସୀୟ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡର 338 ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ। ଭାରତର ବ୍ୟାଟିଂ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ଅନ୍ତର୍ଗତ ସିଙ୍ଗୁରଠାରେ ଆଜି 830 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ବାଲାଗଡ଼ଠାରେ ସମ୍ପ୍ରସାରିତ ବନ୍ଦର ଗେଟ୍ ବ୍ୟବସ୍ଥା ସମେତ ଆଭ୍ୟନ୍ତରୀଣ ଜଳ ପରିବହନ ଟର୍ମିନାଲ୍ ଏବଂ ଏକ ରୋଡ୍ ଓଭରବ୍ରିଜ୍ର ଶିଳାନ୍ୟାସ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ସମସ୍ତ କେନ୍ଦ୍ରୀୟ ପ୍ରକଳ୍ପ ପଶ୍ଚିମବଙ୍ଗର ବିକାଶକୁ ତ୍ୱରାନ୍ୱିତ କରିବ। ବିକଶିତ ପୂର୍ବ ଭାରତ ଲକ୍ଷ୍ୟ ହାସଲ ଦିଗରେ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ସିଙ୍ଗୁରଠାରେ ଆୟୋଜିତ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ପଶ୍ଚିମବଙ୍ଗର ଯୁବବର୍ଗ, କୃଷକ ଏବଂ ମହିଳାଙ୍କ ବିକାଶ ନିମନ୍ତେ ନିରନ୍ତର କାର୍ଯ୍ୟ କରୁଛନ୍ତି। ସେମାନଙ୍କ ଜୀବନ ଧାରଣର ଉନ୍ନତି ନିମନ୍ତେ ଏବଂ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ବିଭିନ୍ନ ଜନମଙ୍ଗଳକାରୀ ଯୋଜନା କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି। ରାଜ୍ୟରେ ସାଧାରଣ ନାଗରିକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତାଠାରୁ ଉର୍ଦ୍ଧ୍ୱରେ ରହି ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରାୟ 900 ଏକର ପରିମିତ ବାଲାଗଡ଼ଠାରେ ଅତ୍ୟାଧୁନିକ ବନ୍ଦର ପରିବହନ କ୍ଷମତା ବିକଶିତ କରାଯାଇଛି। ସେଠାରେ ବାର୍ଷିକ 2.7 ମିଲିୟନ୍ ଟନ୍ ପରିବହନ କ୍ଷମତା ବୃଦ୍ଧି କରାଯାଇଛି। ସେଠାରେ ଏହି ପ୍ରକଳ୍ପ ଅଧୀନରେ 2ଟି ଜେଟି ନିର୍ମାଣ କରାଯାଇଛି। ସଡ଼କ ସୁରକ୍ଷା ବୃଦ୍ଧି, ଯାନବାହନ ଭିଡ଼ ହ୍ରାସ ଏବଂ କୋଲକାତା ନଗର ଅଞ୍ଚଳରେ ପ୍ରଦୂଷଣ ହ୍ରାସ, ଜନବସତି ଅଞ୍ଚଳର ଲୋକଙ୍କ ଜୀବନଧାରଣର ମାନ ଉନ୍ନତି କରିବା ବାଲାଗଡ଼ ପ୍ରକଳ୍ପର ଲକ୍ଷ୍ୟ ରହିଛି।
एक्सटेंडेड पोर्ट गेट सिस्टम हुगली और आसपास के इलाकों के लिए नए अवसरों का द्वार खोलेगा। इससे कोलकाता शहर में ट्रैफिक और लॉजिस्टिक का दबाव कम होगा। गंगा जी पर जो जलमार्ग बना है उसके जरिए कार्गो मूवमेंट और बढ़ेगा। ये पूरा इंफ्रास्ट्रक्चर हुगली को वेयरहाउसिंग और ट्रेडिंग हब बनाने में मदद करेगा।
ପ୍ରଧାନମନ୍ତ୍ରୀ କହିଛନ୍ତି ଗତ 11 ବର୍ଷ ମଧ୍ୟରେ କେନ୍ଦ୍ର ସରକାର କୋଲକାତାସ୍ଥିତ ଶ୍ୟାମପ୍ରସାଦ ମୁଖାର୍ଜୀ ବନ୍ଦରର କ୍ଷମତା ବୃଦ୍ଧି କରିଛନ୍ତି। କେନ୍ଦ୍ର ସରକାର ପଶ୍ଚିମବଙ୍ଗକୁ ଜଳ ପରିବହନ ବ୍ୟବସ୍ଥାର ବିକାଶ ପାଇଁ ସହାୟତା କରୁଛନ୍ତି। ପ୍ରଧାନମନ୍ତ୍ରୀ କୋଲକାତାଠାରେ ଷ୍ଟେଟ୍ ଅଫ୍ ଦ ଆର୍ଟ ଇଲେକ୍ଟ୍ରିକ୍ କାଟାମାରାନ୍ର ଶୁଭାରମ୍ଭ କରିଛନ୍ତି। ଏହା ହେଉଛି 6 ଇଲେକ୍ଟ୍ରିକ୍ କାଟାମାରାନ୍ ମଧ୍ୟରେ ଅନ୍ୟତମ। ଏହା ଆଭ୍ୟନ୍ତରୀଣ ଜଳ ପରିବହନ ବ୍ୟବସ୍ଥା ପାଇଁ କୋଚିନ୍ ସିପ୍ୟାର୍ଡ ଲିମିଟେଡ୍ ପକ୍ଷରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଜୟରାମ ବାଟି ବାର ଗୋପୀନାଥପୁର ମେନାପୁର ନୂତନ ରେଳ ଲାଇନ୍ର ଉଦ୍ଘାଟନ କରିଛନ୍ତି। ଏହା ତାରକେଶ୍ୱର ବିଷ୍ଣୁପୁର ନୂତନ ରେଳ ଲାଇନ୍ ପ୍ରକଳ୍ପର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ। ପ୍ରଧାନମନ୍ତ୍ରୀ 3ଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍, ହାଓଡ଼ା ଆନନ୍ଦ ବିହାର ଟର୍ମିନାଲ୍ ଅମୃତ ଭାରତ ଏକ୍ସପ୍ରେସ୍, ସିଆଲଦା ବନାରସ ଅମୃତ ଭାରତ ଏକ୍ସପ୍ରେସ୍ ଏବଂ ସାନ୍ତ୍ରାଗାଛି ତାମ୍ବାରାମ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଏବଂ ଗୋଟିଏ ଯାତ୍ରୀବାହୀ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ସିବି ଆନନ୍ଦ ବୋଷ, କେନ୍ଦ୍ରମନ୍ତ୍ରୀ ଡକ୍ଟର ସୁକାନ୍ତ ମଜୁମଦାର, ସନ୍ତନୁ ଠାକୁର ପ୍ରମୁଖ ଯୋଗ ଦେଇଥିଲେ। ଗୁଆହାଟୀର ବାଗ୍ରୁମ୍ବା ଡୋହୁ ପର୍ବ ତାଙ୍କ ପାଇଁ ଅବିସ୍କରଣୀୟ ଅନୁଭୂତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ଏହି ପର୍ବ ସମଗ୍ର ଦେଶରେ ଆନନ୍ଦ ଉତ୍ସାହ ଖେଳାଇ ଦେଇଛି। ଜନସାଧାରଣ ଆସାମର ସମୃଦ୍ଧ ଏବଂ ଗୌରବମୟ ସଂସ୍କୃତିକୁ ପ୍ରଶଂସା କରୁଛନ୍ତି। କାର୍ଯ୍ୟକ୍ରମରେ ବୋଡୋ ସଂସ୍କୃତିକୁ ପ୍ରଦର୍ଶିତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ 10,000 ଉର୍ଦ୍ଧ୍ୱ ଅଂଶଗ୍ରହଣ କରିଥିବାବେଳେ ଲେଜର ଶୋ କାର୍ଯ୍ୟକ୍ରମ ସମସ୍ତଙ୍କୁ ଆକର୍ଷିତ କରିଥିଲା। ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ହାଟ 2026 ଆରମ୍ଭ ହୋଇଛି। ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଜିତନରାମ ମାଂଝୀ ଏହାକୁ ଉଦ୍ଘାଟନ କରିବା ସହିତ ହାଟରେ ଅଂଶଗ୍ରହଣ କରିଥିବା ହସ୍ତଶିଳ୍ପୀ ଏବଂ ହସ୍ତକଳା କାରିଗରଙ୍କ ସହ ମତ ବିନିମୟ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ମାଂଝୀ କହିଛନ୍ତି ଏହି ଯୋଜନା ଦେଶରେ ବେରୋଜଗାରୀ ଦୂର କରିବାର ଏକ ମାଧ୍ୟମ ପାଲଟିଛି। ଏଥିରେ ଅଂଶଗ୍ରହଣ କରୁଥିବା ହସ୍ତଶିଳ୍ପୀ ଏବଂ କାରିଗରଙ୍କୁ ଶ୍ରୀ ମାଂଝୀ ଉଚ୍ଚ ପ୍ରଶଂସା କରିଛନ୍ତି। ଉଦ୍ଘାଟନୀ ସମାରୋହରେ ଏମ୍ଏସ୍ଏମ୍ଇ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦ୍ଲାଜି ଯୋଗଦେଇ କହିଛନ୍ତି ଏହି ଯୋଜନା କାରିଗରଙ୍କୁ ପ୍ରଯୁକ୍ତିବିଦ୍ୟା ସହାୟତା, ତାଲିମ ଏବଂ ଉପଯୁକ୍ତ ବଜାର ବ୍ୟବସ୍ଥା ପ୍ରଦାନ କରିବାରେ ସହଯୋଗ କରୁଛି। ଆଗାମୀ ଦିନରେ ହସ୍ତକଳା ଏବଂ ହସ୍ତଶିଳ୍ପୀ କାରିଗରମାନେ ଉଦ୍ୟୋଗୀ ଭାବରେ ଉଭା ହେବା ସହ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଯୋଗଦାନ ପ୍ରଦାନ କରିବେ ବୋଲି ରାଷ୍ଟ୍ରପତି କହିଛନ୍ତି। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ଆସନ୍ତାକାଲି ମନୋନୟନ ପତ୍ର ଦାଖଲ ହେବାର କାର୍ଯ୍ୟସୂଚୀ ରହିଛି। ଦଳର ଜାତୀୟ ରିଟର୍ଣ୍ଣିଂ ଅଧିକାରୀ କେ ଲକ୍ଷ୍ମଣ ଜାରି କରିଥିବା ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରାର୍ଥୀପତ୍ର ଆସନ୍ତାକାଲି ଅପରାହ୍ନ 2-4 ମଧ୍ୟରେ ଦାଖଲ ହେବ ଏବଂ ପ୍ରାର୍ଥୀପତ୍ରଗୁଡ଼ିକର ଯାଞ୍ଚ କାର୍ଯ୍ୟ ଅପରାହ୍ନ 4-5 ମଧ୍ୟରେ କରାଯିବ। ଏହା ପରେ ପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କାର୍ଯ୍ୟ ସନ୍ଧ୍ୟା 6 ପର୍ଯ୍ୟନ୍ତ ଚାଲିବ। ପ୍ରାର୍ଥୀପତ୍ର ଦାଖଲ ହେବା ପ୍ରକ୍ରିୟା ଶେଷ ହେବା ପରେ ଆବଶ୍ୟକ ହେଲେ ମଙ୍ଗଳବାର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ଭୋଟ୍ ଗ୍ରହଣ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 8 ୟୁରୋପୀୟ ରାଷ୍ଟ୍ରରୁ ଆସୁଥିବା ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି ଘୋଷଣା କରିବା ପରେ ୟୁରୋପୀୟ ସଂଘ ପକ୍ଷରୁ ଆଜି ବ୍ରସେଲ୍ସଠାରେ ଜରୁରୀକାଳୀନ ବୈଠକ ଆହ୍ୱାନ କରାଯାଇଛି। ସମସ୍ତ 27 ୟୁରୋପୀୟ ସଂଘ ସଦସ୍ୟ ରାଷ୍ଟ୍ରର ରାଷ୍ଟ୍ରଦୂତମାନେ ବୈଠକରେ ଅଂଶଗ୍ରହଣ କରି ତାଙ୍କର ମତାମତ ପ୍ରଦାନ କରିବେ। ପୂର୍ବରୁ ଶ୍ରୀ ଟ୍ରମ୍ପ ଡେନମାର୍କ, ନରୱେ, ସ୍ୱିଡେନ୍, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ୍, ନେଦରଲ୍ୟାଣ୍ଡ ଏବଂ ଫିନ୍ଲାଣ୍ଡରୁ ଆସୁଥିବା ସାମଗ୍ରୀଗୁଡ଼ିକ ଉପରେ ଆସନ୍ତା ମାସ ପହିଲାରୁ 10% ଶୁଳ୍କ ଲାଗୁ କରିବା ନେଇ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ। ସେ ଆହୁରି ସୂଚନା ଦେଇ କହିଥିଲେ ଏହି ଶୁଳ୍କ ଜୁନ୍ ପହିଲାରୁ 25% ବୃଦ୍ଧି ପାଇବ ଏବଂ ଏହି ପ୍ରକ୍ରିୟା ଗ୍ରୀନ୍ଲ୍ୟାଣ୍ଡ ଆମେରିକା ଅଧୀନକୁ ଆସିବା ପର୍ଯ୍ୟନ୍ତ ବଳବତ୍ତର ରହିବ। ଆମେରିକା ନିକଟରେ ଗ୍ରୀନ୍ଲ୍ୟାଣ୍ଡର ପ୍ରଚୁର ଖଣିଜ ସମ୍ପଦ ଏବଂ ତାହାର ରଣନୈତିକ ଗୁରୁତ୍ୱ ରହିଛି ବୋଲି ଶ୍ରୀ ଟ୍ରମ୍ପ ଗୁରୁତ୍ୱାରୋପ କରିଥିଲେ। ଅପରପକ୍ଷରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଆମେରିକାର ଏହି ପଦକ୍ଷେପ ସମ୍ପୂର୍ଣ୍ଣ ଭୁଲ୍ ବୋଲି କହିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ମଧ୍ୟ ଏହା ଗ୍ରହଣୀୟ ନୁହେଁ ବୋଲି ସୂଚନା ଦେଇଛନ୍ତି। ୟୁରୋପୀୟ ସଂଘର ଅଧ୍ୟକ୍ଷ ଉସ୍ଲା ଭୋନ୍ ଡେର୍ ଲିଏନ୍ ମଧ୍ୟ ଏହାକୁ ସମାଲୋଚନା କରିଛନ୍ତି। ଇତିମଧ୍ୟରେ ଡେନମାର୍କର ଅନୁରୋଧ କ୍ରମେ ଗ୍ରୀନ୍ଲ୍ୟାଣ୍ଡଠାରେ ଅନେକ ୟୁରୋପୀୟ ରାଷ୍ଟ୍ର ପକ୍ଷରୁ ସେନା ମୁତୟନ କରାଯାଇଛି। ସ୍ୱିଡେନ୍ର ପ୍ରଧାନମନ୍ତ୍ରୀ ଉଲ୍ଫ ଷ୍ଟ୍ରିଷ୍ଟନ୍ କହିଛନ୍ତି ସେମାନଙ୍କୁ କେହି ଭୟଭୀତ କରିପାରିବେ ନାହିଁ। ଗ୍ରୀନ୍ଲ୍ୟାଣ୍ଡ ଓ ଡେନମାର୍କରେ ଆନ୍ଦୋଳନକାରୀମାନେ ମାର୍ଚ୍ଚ ଫାଷ୍ଟ କରିବା ସହ ଜାତୀୟ ପତାକା ଧରି ଗ୍ରୀନ୍ଲ୍ୟାଣ୍ଡକୁ କେହି ବିକ୍ରି କରିପାରିବେ ନାହିଁ ବୋଲି ସ୍ୱର ଉତ୍ତୋଳନ କରିଛନ୍ତି। ପାକିସ୍ତାନର କରାଚିଠାରେ ଏକ ସପିଂ ମଲ୍ରେ ଅଗ୍ନିକାଣ୍ଡ ଘଟି 6 ଲୋକଙ୍କର ମୃତ୍ୟୁ ଘଟିବା ସହ 12 ଉର୍ଦ୍ଧ ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଚିକିତ୍ସା ନିମନ୍ତେ ସିଭିଲ୍ ହସ୍କିଟାଲ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡ ଯୋଗୁଁ ମଲ୍ରେ ଆଭ୍ୟନ୍ତରୀଣ ତାପମାତ୍ରା ଅତ୍ୟଧିକ ବୃଦ୍ଧି ପାଇବା ଯୋଗୁଁ ଉଦ୍ଧାର କାର୍ଯ୍ୟ ବ୍ୟାହତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ଯୁକ୍ତରାଷ୍ଟ୍ର ଆମେରିକାର ସିନେଟର ଷ୍ଟିଭ୍ ଡେନିସ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି ଏହି ବୈଠକ କାଳରେ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଉଲ୍ଲେଖନୀୟ ରଣନୈତିକ ପଦକ୍ଷେପ ବ୍ୟାପକ କରିବା ନେଇ ମୁକ୍ତ ଆଲୋଚନା ହୋଇଥିଲା। ଭାରତୀୟ ରେଳବାଇ ପକ୍ଷରୁ ଆସନ୍ତା 2 ମଧ୍ୟରେ 7,900 ରେଳ ଟ୍ରାକ୍ର ନବୀକରଣ କରାଯିବାର ଯୋଜନା ରହିଛି ବୋଲି ସୂଚନା ଦିଆଯାଇଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 2025-26 ଆର୍ଥିକ ବର୍ଷରୁ 7,500 ଉର୍ଦ୍ଧ୍ୱ ରେଳଲାଇନ୍ ନବୀକରଣ କାର୍ଯ୍ୟ ଚାଲୁ ରହିଛି ଏବଂ 6,800 ଉର୍ଦ୍ଧ୍ୱ ରେଳଲାଇନ୍ ଟ୍ରାକ୍ର ନବୀକରଣ କାର୍ଯ୍ୟ ଗତ ଆର୍ଥିକ ବର୍ଷରୁ ସମ୍ପନ୍ନ ହୋଇସାରିଛି। ସେହିପରି ଦ୍ରୁତଗାମୀ କ୍ଷମତା ସମ୍ପନ୍ନ ରେଳ ଟ୍ରାକ୍ ଦ୍ୱିଗୁଣିତ କରାଯାଇଛି। 2014-14 ଏହା 31,000 ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହା 84,000 ବୃଦ୍ଧି ପାଇଛି। ଗତ 11 ମଧ୍ୟରେ ରେଳବାଇର ଟ୍ରାକ୍ ଭିତ୍ତିଭୂମି କାର୍ଯ୍ୟ ସୁଦୃଢ଼ ହୋଇପାରିଛି ଏବଂ ପୁଞ୍ଜି ବିନିଯୋଗ ଓ ସଫଳ ରୂପାୟନ ଯୋଗୁଁ ଯାତ୍ରୀ ସୁରକ୍ଷା ମାନ ବୃଦ୍ଧି ପାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାମ୍ମୁ ଓ କାଶ୍ମୀରର କିସ୍ତୱାଡ଼ ଜିଲ୍ଲା ଅନ୍ତର୍ଗତ ଚାତ୍ରୁର ସିଙ୍ଗାପୁର ଅଞ୍ଚଳରେ ଆଜି ସୁରକ୍ଷା ବାହିନୀ ସହ ସନ୍ତାସବାଦୀମାନଙ୍କ ଗୁଳିଗୋଳା ବିନିମୟ ଜାରି ରହିଥିବା ସୂଚନା ମିଳିଛି। ଆମ ସମ୍ଭାଦଦାତାଙ୍କ ରିପୋର୍ଟ ଅନୁଯାୟୀ ସେହି ଅଞ୍ଚଳରେ ସନ୍ତାସବାଦୀମାନେ ରହିଥିବା ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ପକ୍ଷରୁ ମିଳିତ ତଲାସୀ କାର୍ଯ୍ୟକୁ ଜୋରଦାର କରାଯାଇଥିଲା। ଏହାପରେ ଉଭୟ ପକ୍ଷ ମଧ୍ୟରେ ଗୁଳିଗୋଳା ବିନିମୟ ଆରମ୍ଭ ହୋଇଥିଲା। ଇନ୍ଦୋରର ହୋଲକର ଷ୍ଟାଡିୟମ୍ଠାରେ ଭାରତ ନ୍ୟୁଜିଲାଣ୍ଡ ପୁରୁଷ ବର୍ଗ 3 ବିଶିଷ୍ଟ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ର ଆଜି ଅନ୍ତିମ ଦିବସରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 8 ହରାଇ 337 ରନ୍ ସଂଗ୍ରହ କରିଛି। 338 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 15 ଓଭରରେ 4 ହରାଇ 82 ରନ୍ ସଂଗ୍ରହ କରିଛି। ଏହି ସିରିଜ୍ରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି 1-1 ସମାନ ସ୍ତରରେ ରହିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ପଶ୍ଚିମବଙ୍ଗର ସିଙ୍ଗୁରଠାରେ 830 ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଯୁବବର୍ଗ, କୃଷକ ଏବଂ ମହିଳାଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ସରକାର। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ହାଟ। ବିଜେପି ରାଷ୍ଟ୍ର ଅଧ୍ୟକ୍ଷ ନିର୍ବାଚନ ପାଇଁ ଆସନ୍ତାକାଲି ହେବ ମନୋନୟନ ପତ୍ର ଦାଖଲ। ଆମେରିକାର ଶୁଳ୍କ ବୃଦ୍ଧି ଘୋଷଣା ପରେ ବ୍ରସେଲ୍ସଠାରେ ୟୁରୋପୀୟ ସଂଘର ଜରୁରୀକାଳୀନ ବୈଠକ ଆହ୍ୱାନ ଏବଂ ଭାରତ ନ୍ୟୁଜିଲାଣ୍ଡ ଅନ୍ତିମ ଏକଦିବସୀୟ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡର 338 ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ। ଭାରତର ବ୍ୟାଟିଂ ଜାରି। ସମ୍ବାଦ ଶେଷ ହେଲା।